ମୋ ନାଁ ରଶ୍ମିତା ସେଠି, ମୁଁ ବାଲିତୋଟା ସାହିର 38 ନମ୍ବର ୱାର୍ଡରୁ କହୁଛି। ଆମ ଡ୍ରେନ୍ ଯେହେତୁ ଛୋଟ, ସେ ଡ୍ରେନ୍ରେ ପୁରା ଜାମ୍, ଅଳିଆ ଜାମ୍ ହେଇଛି। ଟିକେ ଆମେ ରିକ୍ୱେଷ୍ଟ କରୁଛୁ, ସେ ଡ୍ରେନ୍ ସଫା ହେଲେ ଟିକେ ଆମେ ଖୁସି ହବୁ। ଆଉ ଖରାଦିନେ ଏତେ ଖରା ହେଉଛି ଯେ ଆମ ଘର ଗଛ ପାଖରେ ବସୁଛୁ, ଆଉ ଘର ଭିତରେ ରହି ହେଉନି। ଯେହେତୁ ଆମର ବଡ଼ାଣିଆ ଘର, ଆଉ ଘର ଛୋଟ, ତେଣୁ ଆମେ ରହିବା ଭାରି କଷ୍ଟ କଷ୍ଟସାଧ୍ୟ ହେଉଛି।